ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲା ବଏଲର୍ସ ବିଲ୍ 2024 ଏବଂ ଇମିଗ୍ରେସନ୍ ଓ ଫରେନର୍ସ ବିଲ୍ 2025. ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. ଶ୍ରୀ ମୋଦିଙ୍କୁ ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦିଶା ନାୟକେ. ସମଗ୍ର ଦେଶରେ ଆଜି ପାଳନ କରାଯାଉଛି 62ତମ ଜାତୀୟ ସାମୁଦ୍ରିକ ଦିବସ. ୟୁକ୍ରେନ୍ର କିଭିରି ସହର ଉପରେ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣରେ 19 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ପରସ୍କରକୁ ଭେଟିବେ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଏଲର୍ସ ବିଲ୍ 2024 ମଞ୍ଜୁରୀ ପ୍ରଦାନ କରିଛନ୍ତି. 1923 ବଏଲର୍ସ ଆକ୍ଟକୁ ଉଚ୍ଛେଦ କରାଯାଇଛି. ଦେଶରେ ବଏଲର୍ ଉତ୍ପାଦନ, ନିର୍ମାଣ ଏବଂ ବ୍ୟବହାରକୁ ପଞ୍ଜିକରଣ ତଥା ଯାଞ୍ଚ ପ୍ରକ୍ରିୟାରେ ସମାନତା ନେଇ ଏହି ଆଇନରେ ବ୍ୟବସ୍ଥା ରହିଛି. ବ୍ୟବସାୟକୁ ଅଧିକ ସହଜ କରିବା ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଆଇନ କାର୍ଯ୍ୟକାରୀ ହୋଇଛି. ଏହି ଆଇନ ଦ୍ୱାରା ବଏଲର୍ ପରିଚାଳନା କରୁଥିବା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ. ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ ଏହି ବିଲ୍ ରାଜ୍ୟସଭାରେ ପାରିତ ହୋଇଥିବାବେଳେ ଗତ ସପ୍ତାହରେ ଲୋକସଭାର ଅନୁମୋଦନ ଲାଭ କରିଥିଲା। ବିଦେଶୀ ନାଗରିକଙ୍କ ଭାରତରେ ପ୍ରବେଶ ଏବଂ ରହଣିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ଇମିଗ୍ରେସନ୍ ଏବଂ ଫରେନର୍ସ ବିଲ୍ 2025 ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଭାରତରେ ପ୍ରବେଶ ପାସ୍ପୋର୍ଟ ଆଇନ 1920, ବିଦେଶୀ ପଞ୍ଜିକରଣ ଆଇନ 1949, ବିଦେଶୀ ଆଇନ 1946 ଏବଂ ଇମିଗ୍ରେସନ୍ କ୍ୟାରିୟର୍ସ ଲାଇବିଲିଟି ଆକ୍ଟ 2000 ଏଥିସହ ଉଚ୍ଛେଦ କରାଯାଇଛି। ଜାଲ୍ ପାସ୍ପୋର୍ଟ କିମ୍ବା ନକଲି ଭିସା ବ୍ୟବହାର କରି ଭାରତରେ ପ୍ରବେଶ କରୁଥିବା ବିଦେଶୀ ନାଗରିକ କିମ୍ବା ଦେଶ ବାହାରକୁ ଯାଉଥିବା ନାଗରିକଙ୍କ ପାଇଁ ଏଥିରେ ଜେଲ୍ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। ଏହି ଆଇନ ଅନୁଯାୟୀ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ 10,00,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ପାସ୍ପୋର୍ଟ, ଭ୍ରମଣ କାଗଜପତ୍ର, ଭିସା ଏବଂ ପଞ୍ଜିକରଣ ନେଇ କେନ୍ଦ୍ର ସରକାରଙ୍କୁ ଏଥିରେ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ହୋଟେଲ୍ ଶିଳ୍ପ, ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ନର୍ସିଂହୋମ୍ଗୁଡ଼ିକୁ ଆସୁଥିବା ବିଦେଶୀ ନାଗରିକଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା ଏହି ଆଇନରେ ବାଧ୍ୟତାମୂଳକ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ର ପାଇଁ କେତୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
ଶ୍ରୀଲଙ୍କା ବିଶେଷ ସ୍ଥାନ ପିଛଲେ 4 ମହିନୋ ମେ ରାଷ୍ଟ୍ରପତି ଦିଶା ନାୟକ କି ଭାରତ ଯାତ୍ରା କେ ବାଦ ସେ ହମାରେ ସହଯୋଗ ମେ ଉଲ୍ଲେଖନୀୟ ପ୍ରଗତି ହୁଇ ହୈ। ଶାମପୁର ସୋଲର ପାୱର ପ୍ଲାଣ୍ଟ ସେ ଶ୍ରୀଲଙ୍କା କି ଉର୍ଜା ସୁବିଧା ମେ ମଦଦ ମିଲେଗି। ମଲ୍ଟି ପ୍ରୋଡକ୍ଟ ପାଇପଲାଇନ କେ ନିର୍ମାଣ ଔର ତ୍ରିଙ୍କୋ ମାଲି କୋ ଉର୍ଜା ହବ କେ ରୂପ ମେ ବିକଶିତ କରି କିଏ ଜାନେ କେ ଲିଏ ଯୋ ସମଝୌତା ହୁଆ ହୈ ଉସକା ଲାଭ ଶ୍ରୀଲଙ୍କା କେ ସଭି ଲୋକଙ୍କୁ ମିଳେଗା।
ରାଷ୍ଟ୍ରପତି ଦିଶା ନାୟକେ ଶ୍ରୀ ମୋଦିଙ୍କୁ ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଏହା ହେଉଛି 140 କୋଟି ଭାରତୀୟଙ୍କ ସମ୍ମାନ। ଶ୍ରୀଲଙ୍କା ଓ ଭାରତ ଜନସାଧାରଣଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତ୍ୱ ଏହା ପ୍ରତିପାଦନ କରୁଛି ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ରାଷ୍ଟ୍ରପତି, ସେଠାକାର ସରକାର ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି ଦିଶା ନାୟକ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ। ଉଭୟ ଦେଶ ମଧ୍ୟରେ ଐତିହାସିକ, ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ରହିବା ସହ ପାରସ୍କରିକ ମୂଲ୍ୟବୋଧ, ସମ୍ମାନ ଏବଂ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରରେ ଦୃଢ଼ ସହଭାଗିତା ରହିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ସନ୍ଧ୍ୟାରେ କଲମ୍ବୋଠାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା। 4 ବହୁମୁଖୀ ରେଳ ପ୍ରକଳ୍ପ ଏବଂ ଆକାଂକ୍ଷୀ ଗ୍ରାମ୍ୟ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବହୁମୁଖୀ ରେଳ ପ୍ରକଳ୍ପ ଦେଶର ଯୋଗାଯୋଗ ଭିଭିଭୂମିରେ ଉନ୍ନତି ଆଣିବା ସହ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବ ଏବଂ ଆନୁଷଙ୍ଗିକ ଖର୍ଚ୍ଚ ହ୍ରାସ ପାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆକାଂକ୍ଷୀ ଗ୍ରାମ୍ୟ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କର ଜୀବନଧାରଣ ମାନରେ ଉନ୍ନତି ଆଣିବ। ଏହାଦ୍ୱାରା ପ୍ରଥମ ପର୍ଯ୍ୟାୟ ତୁଳନାରେ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ହୋଇଥିବା ଗ୍ରାମଗୁଡ଼ିକର ପରିସର ଅଧିକ ବ୍ୟାପକ ହୋଇପାରିବ। ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଗତକାଲି ରେଳ ମନ୍ତ୍ରଣାଳୟର ମୋଟ 18,658 କୋଟି ଟଙ୍କା ବ୍ୟୟରେ 4 ବହୁମୁଖୀ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକରେ ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ର 15 ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି। ଏହାଦ୍ୱାରା ରେଳବାଇର ଯୋଗାଯୋଗ 1,247 କିଲୋମିଟର ବୃଦ୍ଧି ପାଇବ। ସେହିଭଳି 6,839 କୋଟି ଟଙ୍କା ବ୍ୟୟରେ ଆକାଂକ୍ଷା ଗ୍ରାମ୍ୟ କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାମୁଦ୍ରିକ ଶିଳ୍ପର ଗୁରୁତ୍ୱକୁ ଉପଲବ୍ଧି କରି ଆଜି 62ତମ ଜାତୀୟ ସାମୁଦ୍ରିକ ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏପ୍ରିଲ୍ ମାସ 5 ଏହି ଦିବସ ପାଳିତ ହୋଇଥାଏ। ସାମୁଦ୍ରିକ ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ଏବଂ ସମୁଦ୍ର ମଧ୍ୟରେ ବହୁଦିନ ଧରି କାର୍ଯ୍ୟ କରୁଥିବା ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏକ ଭିଡ଼ିଓ ସେୟାର କରି ରାଷ୍ଟ୍ର ନିର୍ମାଣରେ ସାମୁଦ୍ରିକ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିଛନ୍ତି। ଦେଶର ପ୍ରଗତି ପାଇଁ ସାମୁଦ୍ରିକ କ୍ଷେତ୍ର ଏବଂ ବନ୍ଦରଗୁଡ଼ିକୁ ସୁଦୃଢ଼ କରିବାରେ ସରକାର ସମସ୍ତ ପ୍ରୟାସ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀଠାରେ 62ତମ ଜାତୀୟ ସାମୁଦ୍ରିକ ଦିବସ ପାଳନ ଅବସରରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏକ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କର ଅବଦାନ ଏବଂ ଭୂମିକା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାମୁଦ୍ରିକ କ୍ଷେତ୍ରରେ ବିଶ୍ୱରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଣତ କରିବାକୁ ହେଲେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଭାରତର ସାମୁଦ୍ରିକ କ୍ଷେତ୍ର ଦେଶର ଅର୍ଥନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ଏବଂ ବହୁ ବର୍ଷ ଧରି ଏହାର ଗୌରବମୟ ଇତିହାସ ରହିଛି ବୋଲି ସେ କହିଛନ୍ତି।
और आज एक मैरिटाइम नेशन होने के नाते हम लोगों ने महसूस की है हमें अलग अलग वर्टिकल पे कितना काम करनी है। अगर दुनिया की सबसे शक्तिशाली मैरिटाइम नेशन के हिसाब से अपना पहचान बनाना है तो निश्चित रूप से आज की युवा को विशेष भूमिका पालन करना होगा।
पूर्वतन उप प्रधानमंत्री ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମାଜରେ ବଞ୍ଚିତ ଏବଂ ଦୁର୍ବଳ ଶ୍ରେଣୀଙ୍କ ଅଧିକାର ପାଇଁ ଜଗଜୀବନ ରାମଙ୍କ ଜୀବନବ୍ୟାପୀ ସଂଘର୍ଷ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ୟୁକ୍ରେନ୍ର କିଭ୍ରି ସହର ଉପରେ ଗତକାଲି ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣରେ 19 ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରେ 9 ଶିଶୁ ରହିଛନ୍ତି। ୟୁକ୍ରେନ୍ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣରେ 50 ଅଧିକ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ସେଠାରେ ସାମରିକ ସମାବେଶକୁ ଲକ୍ଷ୍ୟ ରଖି ଏହି ଆକ୍ରମଣ କରାଯାଇଥିଲା। ଏହାକୁ ୟୁକ୍ରେନ୍ ସେନା କିନ୍ତୁ ଖଣ୍ଡନ କରିଛି। ରାଷ୍ଟ୍ରପତି ଭୋଲଦିମିର ଜେଲେନେସ୍କି ଏହି ଆକ୍ରମଣକୁ ଚଳିତ ବର୍ଷର ଅନ୍ୟତମ ଭୟଙ୍କର ଆକ୍ରମଣ ବୋଲି କହିଛନ୍ତି। କାନାଡ଼ାର ରକ୍ଲ୍ୟାଣ୍ଡ ଅଞ୍ଚଳରେ ଛୁରାମାଡ଼ରେ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଓଟାୱାସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଏହା ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ହାଇକମିଶନ ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ଜଡ଼ିତ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଗୋଷ୍ଠୀ ସଂଗଠନ ସହ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଯୋଗାଯୋଗରେ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇଠାରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ସେହିଭଳି ସନ୍ଧ୍ୟା 7:30 ଚଣ୍ଡୀଗଡ଼ଠାରେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ପରସ୍କରକୁ ଭେଟିବେ। ବିଶ୍ୱକପ୍ ମୁଷ୍ଟିଯୁଦ୍ଧ 2025 ପ୍ରତିଯୋଗିତାର ପୁରୁଷ 65 କିଲୋ ବର୍ଗରେ ଫାଇନାଲ୍ ପର୍ଯ୍ୟାୟକୁ ଭାରତର ଅଭିନାଶ ଜାମୱାଲ ଉନ୍ନୀତ ହୋଇଛନ୍ତି। ବ୍ରାଜିଲ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଗତକାଲିର ସେମିଫାଇନାଲ୍ ପର୍ଯ୍ୟାୟରେ ଅଭିନାଶ ଇଟାଲୀର ଜୁଆନ୍ ଲୁଇଗି ମାଲାଙ୍ଗାଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ଫାଇନାଲ୍ରେ ଅଭିନାଶ ବ୍ରାଜିଲ୍ ପ୍ରତିପକ୍ଷ ୟୁରି ରେଇସ୍କୁ ଭେଟିବେ। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲା ବଏଲର୍ସ ବିଲ୍ 2024 ଏବଂ ଇମିଗ୍ରେସନ୍ ଓ ଫରେନର୍ସ ବିଲ୍ 2025। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦିଙ୍କୁ ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦିଶା ନାୟକ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି 62ତମ ଜାତୀୟ ସାମୁଦ୍ରିକ ଦିବସ ଏବଂ ୟୁକ୍ରେନ୍ର କିଭ୍ରି ସହର ଉପରେ ରୁଷ୍ର ଆକ୍ରମଣରେ 19 ଜଣଙ୍କର ମୃତ୍ୟୁ।